ମୁଁ ବିନୋଦିନୀ ଜେନା 7 ନମ୍ବର ୱାର୍ଡ ପରିଶ୍ରୀବାର ଏଫଆଇଆର କଲୋନୀରୁ କହୁଛି। ଆମର ଏଠି ଅଳିଆ ଗାଳି ଠିକ୍ ଟାଇମରେ ଆସୁଛି, ଠିକ୍ ଟାଇମରେ ପାଣି ବି ଆସୁଛି। ପାଣିର କିଛି ଅସୁବିଧା ନାହିଁ, ଅଳିଆ ଗାଳି ସବୁ କିଛି ଅସୁବିଧା ନାହିଁ। ପ୍ରତ୍ୟେକ ଦିନ ସ୍ୱିପର ଆସିକିରି ରାସ୍ତା ସଫା କରୁଛନ୍ତି। ଆମ କଲୋନୀ ସବୁବେଳେ ପରିଷ୍କାର ପରିଚ୍ଛନ୍ନ ହେଇକି ରହୁଛି, କିନ୍ତୁ କିଛି ଦିନ ହେବ 15-20 ଦିନ ଖଣ୍ଡେ ହେଲାଣି ଦୁଆର ମୁହଁରେ ଥିବା ଷ୍ଟ୍ରିଟ୍ ଲାଇଟ୍ ଟା ଖରାପ ହେଇଯାଇଛି, ଯାହା ବଦଳରେ ଯିବା ଆସିବା କରିବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସମସ୍ତେ। ଦୟାକରି ସେ ଲାଇଟ୍ ଯଦି ଆପଣ ସଜାଡ଼ି ଦିଅନ୍ତେ ତାହେଲେ ଆମେ ବହୁତ ଖୁସି ହୁଅନ୍ତୁ।